ଆକାଶବାଣୀ। ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତା 8 ତାରିଖ ଦିନ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏକ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତୀୟ ସମବାୟ କ୍ଷେତ୍ରକୁ ସମ୍ପ୍ରସାରିତ କରିବା ପାଇଁ ବିଶ୍ୱସ୍ତରୀୟ ସମବାୟ ସଂଗଠନ ସହିତ ସହଭାଗୀ ହେବା ପାଇଁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଗତିଶୀଳ ସମାଜ ଗଠନ ପାଇଁ ନାଗରିକମାନଙ୍କୁ ସମସ୍ତ ଅସମାନତାରୁ ଉର୍ଦ୍ଧ୍ୱରେ ରହି କାର୍ଯ୍ୟ କରିବାକୁ ହେବ, କହିଲେ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। ବାବର ଖାଲସା ଇଣ୍ଟରନ୍ୟାସନାଲର ସନ୍ତାସବାଦୀ ଲଜର ମସି ଗିରଫ ଏବଂ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ପଞ୍ଜାବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆସନ୍ତା 8 ତାରିଖ ଦିନ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ହେବାକୁ ଥିବା ଏକ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ନାରୀ ଶକ୍ତିରୁ ବିକଶିତ ଭାରତ ଶୀର୍ଷକ ଆଧାରିତ ଏହି ସମ୍ମିଳନୀକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆୟୋଜନ କରୁଛି। ସମ୍ମିଳନୀରେ ମୋ ଭାରତ ସ୍ୱେଚ୍ଛାସେବୀ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସମେତ ସେନାବାହିନୀ, ଅର୍ଦ୍ଧସାମରିକ ବାହିନୀ, ଦିଲ୍ଲୀ ପୁଲିସ୍ର ଅଧିକାରୀମାନେ ଯୋଗଦେବେ। ସମ୍ମିଳନୀରେ ବିଶ୍ୱବ୍ୟାଙ୍କ, ୟୁନିସେଫ୍, ୟୁଏନ୍ଡିପି, ମହିଳା ଜାତିସଂଘ ଓ ୟୁଏନ୍ଏଫ୍ପିଏର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିବେ। ଆନ୍ତର୍ଜାତିକ ମହିଳା ଦିବସ ନାରୀମାନଙ୍କର ବହୁମୁଖୀ ପ୍ରତିଭା ଓ ଶକ୍ତି ସମ୍ପର୍କରେ ଆଲୋଚନା କରିବାର ଏକ ଅବସର ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି। ଆନ୍ତର୍ଜାତିକ ମହିଳା ଦିବସ ବିଶ୍ୱବ୍ୟାପୀ ଆସନ୍ତା 8 ତାରିଖ ଶନିବାର ଦିନ ପାଳନ କରାଯିବ। ଏହି ଦିନ ସାଂସ୍କୃତିକ, ଆର୍ଥିକ, ଜାତିଗତ ଓ ଭାଷାଗତ ନିର୍ବିଶେଷରେ ବିଶ୍ୱବ୍ୟାପୀ ମହିଳାମାନଙ୍କୁ ସେମାନଙ୍କର ସଫଳତା ପାଇଁ ସମ୍ମାନିତ କରାଯାଇଥାଏ। ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସର ବାର୍ତ୍ତା ହେଉଛି ସମସ୍ତ ମହିଳା ଓ ଝିଅମାନଙ୍କ ପାଇଁ ଅଧିକାର, ସମାନତା ଓ ସଶକ୍ତିକରଣ। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମହିଳାମାନଙ୍କୁ ସେମାନଙ୍କର ପ୍ରେରଣାଦାୟୀ ଜୀବନଯାତ୍ରାର ଅନୁଭୂତି ନମୋ ଆପ୍ ମାଧ୍ୟମରେ ଜଣାଇବାକୁ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟସ୍ ମାଧ୍ୟମରେ ମହିଳାମାନେ ଆସନ୍ତା 8 ତାରିଖ ଦିନ ସେମାନଙ୍କର ବାର୍ତ୍ତା ଓ ଅନୁଭୂତି ବାଣ୍ଟିପାରିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏ ସ୍ୱତନ୍ତ୍ର ଅଭିଯାନ ମହିଳାମାନଙ୍କ ସଫଳତା ଓ ଅବଦାନକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ସହିତ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସମବାୟ କ୍ଷେତ୍ରକୁ ସମ୍ପ୍ରସାରିତ କରିବା ପାଇଁ ବିଶ୍ୱସ୍ତରୀୟ ସମବାୟ ସଂଗଠନ ସହିତ ମିଳିମିଶି କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। କୋଅପରେଟିଭ୍ ସଂଗଠନ ମାଧ୍ୟମରେ ଜୈବିକ ସାମଗ୍ରୀକୁ ପ୍ରୋହାହିତ କରିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶର ସମବାୟ କ୍ଷେତ୍ରଗୁଡ଼ିକର ଅଗ୍ରଗତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ରପ୍ତାନୀ ଏବଂ ମୃତ୍ତିକା ପରୀକ୍ଷଣ ପାଇଁ ଏକ ସ୍ୱତନ୍ତ୍ର ମଡେଲ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ରୂପେ ଏବଂ କିଷାନ କ୍ରେଡିଟ୍ କାର୍ଡକୁ ୟୁପିଆଇ ସହିତ ସଂଯୋଗ କରିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଦ୍ୟାଳୟ, ମହାବିଦ୍ୟାଳୟ ଏପରିକି ଆଇଆଇଏମ୍ ପ୍ରତିଷ୍ଠାନଗୁଡ଼ିକରେ ମଧ୍ୟ ସମବାୟ କ୍ଷେତ୍ର ସମ୍ପର୍କିତ ପାଠ୍ୟକ୍ରମ ଲାଗୁ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଜାତୀୟ ସମବାୟ ନୀତି ଏବଂ ସମବାୟ ମନ୍ତ୍ରଣାଳୟର ଗତ 3.5 ବର୍ଷ ମଧ୍ୟରେ ହାସଲ ହୋଇଥିବା ସଫଳତା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ସମୀକ୍ଷା ବୈଠକରେ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରାଖଣ୍ଡର ମୁକୁଆଠାରେ ମା' ଗଙ୍ଗାଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଗଣମାଧ୍ୟମରେ କହିଛନ୍ତି ମା' ଗଙ୍ଗାଙ୍କର ଏହି କ୍ଷେତ୍ର ଅତ୍ୟନ୍ତ ଦିବ୍ୟ ଏବଂ ପବିତ୍ର। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କର ଦୀର୍ଘ ଜୀବନ, ସ୍ୱାସ୍ଥ୍ୟ ଓ ସମୃଦ୍ଧି କାମନା କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଉତ୍ତରାଖଣ୍ଡ ସରକାର ଶୀତ ପର୍ଯ୍ୟଟନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ଉପଲକ୍ଷେ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରୀନାଥଠାରେ ହେଉଥିବା କାର୍ଯ୍ୟକ୍ରମକୁ ଅନେକ ଶ୍ରଦ୍ଧାଳୁ ପରିଦର୍ଶନ କରିଛନ୍ତି। ଧାର୍ମିକ ପର୍ଯ୍ୟଟନକୁ ପ୍ରସାର କରିବା ସହ ସ୍ଥାନୀୟ ଅର୍ଥନୀତି, ପର୍ଯ୍ୟଟନ ବ୍ୟବସାୟକୁ ତ୍ୱରାନ୍ୱିତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କୁହାଯାଉଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଏକ ପ୍ରଗତିଶୀଳ ସମାଜ ଗଠନ କରିବା ପାଇଁ ନାଗରିକମାନଙ୍କୁ ଅସ୍ପୃଶ୍ୟବାଦ, ଜାତିଗତ ବାଛବିଚାର ଓ ଅସମାନତାରୁ ଉର୍ଦ୍ଧ୍ୱରେ ରହିବାକୁ ହେବ। ନୂଆଦିଲ୍ଲୀରେ ଲୋକମାତା ଅହଲ୍ୟାବାଇ ହୋଲକର ମହିଳା ସମ୍ମାନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ସମସ୍ତଙ୍କୁ ସମାନ ସୁଯୋଗ ମିଳୁଥିବା ଓ ଉଚ୍ଚନୀଚ ଭେଦଭାବ ନଥିବା ଭଳି ଏକ ସମାଜ ଗଠନ କରିବା ଆମର ଲକ୍ଷ୍ୟ।
ସବକୋ ଅଧିକାର ହେ ଅପନେ ବିକାଶ କା ଔର ସମ୍ବିଧାନ ନେ ଫଣ୍ଡାମେଣ୍ଟାଲ ରାଇଟ୍ସ ଭି ହମକୋ ଦିଏ ହେ ଔର ଫ୍ରିଡମ୍ସ ଭି ଦିଏ ହେ ଔର ଇସକେ ଆଧାର ପର ହମ ଐସି ସମାଜ ବ୍ୟବସ୍ଥା ନିର୍ମାଣ କରନା ଚାହତେ ହେ କି ଜିସମେ କିସି ଭି ବ୍ୟକ୍ତି କେ ସାଥ ଜାତ ପନ୍ଥ ଧର୍ମ ଭାଷା ସେକ୍ସ କେ ଆଧାର ପର କୋଇ ଭେଦଭାବ ନା ହୋ ଔର ସମାଜ କି ଛୁଆଛୁତ, ଅସ୍ପୃଶ୍ୟତା, ଜାତୀୟତା ଔର ଯୋ ବିଷମତା କା ଭାବ ହେ, ଡିସ୍କ୍ରିମିନେସନ କା ଭାବ ହେ କି ୟେ ଶ୍ରେଷ୍ଠ ହେ ଓ କନିଷ୍ଠ ହେ, ଇନ ସବସେ ମୁକ୍ତି ପାକର ହମ ସମାନତା କେ ଆଧାର ପର ସମାଜ କୁ ବିକଶିତ କରନା ଚାହତେ ହେ। ସୋସିଆଲ ଇକ୍ୱାଲିଟି ଆଣ୍ଡ ଇକୋନୋମିକ ଇକ୍ୱାଲିଟି ଇଜ ଇମ୍ପୋର୍ଟାଣ୍ଟ ଗୋଲ ଫର ଦ ସୋସାଇଟି।
ଶ୍ରୀ ଗଡ଼କରୀ କହିଛନ୍ତି, ପ୍ରତ୍ୟେକ ନାଗରିକ ବୁଝିବା ଦରକାର ଯେ ଜାତି, ଧର୍ମ, ଭାଷା, ଲିଙ୍ଗ ଦ୍ୱାରା ତା'ର ପରିଚୟ ନିର୍ଦ୍ଧାରିତ ହୁଏ ନାହିଁ, ସୁଗୁଣ ଦ୍ୱାରା ଜଣେ ନିଜର ପରିଚୟ ସୃଷ୍ଟି କରିଥାଏ। ଏ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ମହିଳା ଉପଯୋଗୀ ଆଦର୍ଶ ଗ୍ରାମ ପଞ୍ଚାୟତ ଅଭିଯାନରେ ଆରମ୍ଭ କରାଯାଇଥିବା କହିଛନ୍ତି। ଏହିଭଳି ଆଦର୍ଶ ଗ୍ରାମ ପଞ୍ଚାୟତ ପ୍ରତ୍ୟେକ ଜିଲ୍ଲାରେ ବିକଶିତ କରାଯିବ ବୋଲି ଶ୍ରୀମତୀ ପଟେଲ କହିଛନ୍ତି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ 30 ଜଣ ମହିଳାଙ୍କୁ ପୁରସ୍କୃତ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏଆଇ କୋକ୍ସା, ଏଆଇ କମ୍ପ୍ୟୁଟ୍ ପୋର୍ଟାଲ ସମେତ ଅନ୍ୟ କେତେକ ଏଆଇ ଆଧାରିତ ଯୋଜନାର ଶୁଭାରମ୍ଭ କରିଛନ୍ତି। ଇଣ୍ଡିଆ ଏଆଇ ମିଶନ ଅଧୀନରେ ନୂଆଦିଲ୍ଲୀରେ ଏହି ଅଭିଯାନଗୁଡ଼ିକର ଆଜି ଶୁଭାରମ୍ଭ ହୋଇଛି। ନୂତନ ଆୟକର ବିଧେୟକ ପାଇଁ ଗଠିତ ଲୋକସଭାର ସ୍ୱତନ୍ତ୍ର କମିଟି ଆଜି ପାର୍ଲାମେଣ୍ଟ ହାଉସ୍ରେ ବୈଠକ କରିଛି। କମିଟି ନୂତନ ଆୟକର ବିଲ୍ ସମ୍ପର୍କରେ ଆଲୋଚନା ପାଇଁ ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ପ୍ରତିଷ୍ଠାନର ପ୍ରତିନିଧି ଓ ଅନ୍ୟାନ୍ୟ ବିଶେଷଜ୍ଞଙ୍କୁ ନିମନ୍ତ୍ରଣ କରିଛି। 31 ଜଣିଆ ସ୍ୱତନ୍ତ୍ର କମିଟିକୁ ବିଜେପିର ସାଂସଦ ବୈଜୟନ୍ତ ପଣ୍ଡା ନେତୃତ୍ୱ ନେଉଛନ୍ତି। ଦିଲ୍ଲୀ ମେଟ୍ରୋ ତା'ର ଗୋଲ୍ଡେନ୍ ମେଟ୍ରୋ ଲାଇନ୍ ପାଇଁ ବସନ୍ତ କୁଞ୍ଜଠାରୁ 26 କିଲୋମିଟର ଦୀର୍ଘ ଟନେଲ୍ ନିର୍ମାଣ କାର୍ଯ୍ୟ ଶେଷ କରି ଏକ ବଡ଼ ସଫଳତା ହାସଲ କରିଛି। ଗୃହ ଏବଂ ସହର ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଓ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଏହି ଅବସରରେ ଉପସ୍ଥିତ ଥିଲେ। ସାମ୍ବାଦିକମାନଙ୍କୁ ଏହି ସଫଳତା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ମନୋହର ଲାଲ କହିଛନ୍ତି, ଭାରତର ମେଟ୍ରୋ ନେଟ୍ୱର୍କ ବିଶ୍ୱର ତୃତୀୟ ସର୍ବବୃହତ୍ତମ ନେଟ୍ୱର୍କ ହୋଇପାରିଛି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ୟୁଏସ୍ର ନ୍ୟୁୟର୍କ ମେଟ୍ରୋ ନେଟ୍ୱର୍କକୁ ଭାରତର ମେଟ୍ରୋ ନେଟ୍ୱର୍କ ଅତିକ୍ରମ କରିବ ବୋଲି ଶ୍ରୀ ଲାଲ କହିଛନ୍ତି। ଇତିମଧ୍ୟରେ ଭାରତୀୟ ମେଟ୍ରୋ ନେଟ୍ୱର୍କ 1000 କିଲୋମିଟର ଦୂରତା ଲକ୍ଷ୍ୟ ହାସଲ କରିସାରିଛି। ଗୋଲ୍ଡେନ୍ ମେଟ୍ରୋ ଲାଇନ୍ ସମ୍ପର୍କରେ ତଥ୍ୟ ଦେଇ ସେ କହିଛନ୍ତି, ଏହି ମେଟ୍ରୋ ଲାଇନ୍ ଦ୍ୱାରା ଦିଲ୍ଲୀ ଏନ୍ସିଆର୍ ଲୋକମାନେ ଉପକୃତ ହେବେ। ଆଇଏସ୍ଆଇ ପାଇଁ କାର୍ଯ୍ୟ କରୁଥିବା ବାବର ଖାଲସା ଇଣ୍ଟରନ୍ୟାସନାଲ୍ର ଏକ ସନ୍ତାସବାଦୀ ଲଜର ମସିକୁ ଆଜି ଉତ୍ତରପ୍ରଦେଶର ସ୍ୱତନ୍ତ୍ର ଟାସ୍କଫୋର୍ସ ଓ ପଞ୍ଜାବ ପୁଲିସ୍ର ମିଳିତ ଅପରେସନ୍ରେ ଗିରଫ କରାଯାଇଛି। ଉତ୍ତରପ୍ରଦେଶ ଏସ୍ଟିଏଫ୍ର ସୂଚନା ଅନୁଯାୟୀ କୋସାମ୍ବି ଜିଲ୍ଲାର କୋଖରାଜ ଥାନା ଅଞ୍ଚଳରେ ମିଳିତ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ସୁରକ୍ଷାକର୍ମୀମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଜବତ କରିଛନ୍ତି। ଉତ୍ତରପ୍ରଦେଶର ପୁଲିସ୍ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତି, ଗିରଫ ହୋଇଥିବା ସନ୍ତାସବାଦୀ ପ୍ରୟାଗରାଜରେ ମହାକୁମ୍ଭରେ ଏକ ଆକ୍ରମଣ ପାଇଁ ଯୋଜନା କରିଥିଲା, ତେବେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କାରଣରୁ ତା'ର ଯୋଜନା ଫଳପ୍ରଦ ହୋଇପାରିନଥିଲା। ଜର୍ମାନୀରେ କାର୍ଯ୍ୟ କରୁଥିବା ବାବର ଖାଲସା ଇଣ୍ଟରନ୍ୟାସନାଲ୍ର ମୁଖ୍ୟ ସ୍ୱର୍ଣ୍ଣ ସିଂ ଓରଫ ଜୀବନ ଫୌଜି ପାଇଁ ଲଜର ମସି କାମ କରୁଥିଲା। ସେ ପାକିସ୍ତାନର ଆଇଏସ୍ଆଇ ଗୋଷ୍ଠୀ ସହିତ ସିଧାସଳଖ ସମ୍ପର୍କରେ ଥିଲା ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ଅମିତା ବ୍ୟାସ କହିଛନ୍ତି। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ହାଇଦ୍ରାବାଦର ଗାଚିବାଉଲି ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ହାଇଦ୍ରାବାଦ ଓ ପଞ୍ଜାବ ମଧ୍ୟରେ ମୁକାବିଲା ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଓଡ଼ିଶା ଏଫ୍ସି ଜାମସେଦପୁର ଏଫ୍ସିକୁ 3-2 ପରାସ୍ତ କରିଛି। ଏହି ବିଜୟ ସହିତ ଓଡ଼ିଶା ଏଫ୍ସି 33 ପଏଣ୍ଟ ହାସଲ କରି ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଖେଲୋ ଇଣ୍ଡିଆ ପାରା ପ୍ରତିଯୋଗିତା 2025 ଆସନ୍ତା 20 ତାରିଖଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ବୋଲି ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି, ଖେଲୋ ଇଣ୍ଡିଆ ପାରା ପ୍ରତିଯୋଗିତାର ଏହି ଦ୍ୱିତୀୟ ସଂସ୍କରଣରେ 6 ବିଭାଗରେ ପ୍ରାୟ 1230 ଜଣ ଉଭୟ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତା 27 ପର୍ଯ୍ୟନ୍ତ ଚାଲିବ ବୋଲି ଡକ୍ଟର ମାଣ୍ଡବ୍ୟ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଦେଶରେ ପ୍ରତିଭାବାନ ଖେଳାଳିମାନଙ୍କର ଦକ୍ଷତାର ବିକାଶ ଦିଗରେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ମିଶନର ଏକ ଅଂଶସ୍ୱରୂପ ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଛି। ନୂଆଦିଲ୍ଲୀରେ ଆସନ୍ତା 8 ଦିନ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏକ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତୀୟ ସମବାୟ କ୍ଷେତ୍ରକୁ ସମ୍ପ୍ରସାରିତ କରିବା ପାଇଁ ବିଶ୍ୱସ୍ତରୀୟ ସମବାୟ ସଂଗଠନ ସହିତ ସହଭାଗୀ ହେବା ପାଇଁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଗତିଶୀଳ ସମାଜ ଗଠନ ପାଇଁ ନାଗରିକମାନଙ୍କୁ ସମସ୍ତ ଅସମାନତାରୁ ଉର୍ଦ୍ଧ୍ୱରେ ରହି କାର୍ଯ୍ୟ କରିବାକୁ ହେବ କହିଲେ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। ବାବର ଖାଲସା ଇଣ୍ଟରନ୍ୟାସନାଲର ସନ୍ତାସବାଦୀ ଲଜର ମସି ଗିରଫ ଏବଂ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ପଞ୍ଜାବ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।